ମକୋ ଦଣ୍ଡ ପାଣି ଆହେ ରଘୁନାଥ ଉଠ ପାଇଲା ରଜନୀ ହେ ରଘୁମଣି ଉଠ ଶ୍ରୀରାମ କୋ ଦଣ୍ଡ ପାଣି ଉଠ ରାମ ପାଇଲା ରଜନୀ ହେ ରଘୁମଣି ଉଠ ଶ୍ରୀରାମ କୋ ଦଣ୍ଡ ପାଣି ଆହେ ରଘୁନାଥ ଉଠ ପାଇଲା ରଜନୀ ହେ ରଘୁମଣି ଉଠ ଶ୍ରୀରାମ କୋ ଦଣ୍ଡ ପାଣି ରାମଙ୍କୁ କହୁଛନ୍ତି ସୁମଧୁର ବାଣୀ କୁକୁଟଙ୍କ ବାଣୀ ଶୁଣି କୌଶଲ୍ୟା ରାଣୀ ଶ୍ରୀରାମଙ୍କୁ କହୁଛନ୍ତି ସୁମଧୁର ବାଣୀ ଅବକାଶ ନୀତି ସାର ସୂର୍ଯ୍ୟ ବଂଶମଣି ହେ ରଘୁମଣି ଉଠ ରାମ ପାହିଲା ରଜନୀ ଆହେ ରଘୁନାଥ ଉଠ ପାହିଲା ରଜନୀ ହେ ରଘୁମଣି ଚତୁର୍ମୁଖ ବ୍ରହ୍ମା ବିପ୍ରବେଶକୁ ଧରିଣ ହଂସ ପୃଷ୍ଠେ ଆସିଛନ୍ତି ଗାୟତ୍ରୀ ସଙ୍ଗେଣ ଚତୁର୍ମୁଖ ବ୍ରହ୍ମା ବିପ୍ରବେଶକୁ ଧରିଣ ହଂସ ପୃଷ୍ଠେ ଆସିଛନ୍ତି ଗାୟତ୍ରୀ ସଙ୍ଗେଣ ସାମବେଦ ଦାନ କରୁଛନ୍ତି କୁଶ ପାଣି ହେ ରଘୁମଣି ଉଠ ରାମ ପାହିଲା ରଜନୀ ଆହେ ରଘୁନାଥ ଉଠ ପାହିଲା ରଜନୀ ହେ ରାମକୋ ଦଣ୍ଡ ପାଣି ସଭ ପୃଷ୍ଠେ ଆରୋହି ଘେନିଣ ପାର୍ବତୀ କୈଳାସ କନ୍ଦରରୁ ଦେବ ଭୂତପତି ବୃଷଭ ପୃଷ୍ଠେ ଆରୋହି ଘେନିଣ ପାର୍ବତୀ କୈଳାସ କନ୍ଦରରୁ ଦେବ ଭୂତପତି ଆସିଛନ୍ତି ଭୂତଗଣ ଘେନି ଶୂଳ ପାଣି ହେ ରଘୁମଣି ଉଠ ରାମ ପାହିଲା ରଜନୀ ଆହେ ରଘୁନାଥ ଉଠ ପାହିଲା ରଜନୀ ହେ ପାହିଲା ରଜନୀ ବ୍ରହ୍ମଚାରୀ ବେଶେ ନାରଦ ବ୍ରହ୍ମାନନ୍ଦନ ବୀଣା ତାନେ ରାମ ନାମ କରନ୍ତି ଗାୟନ ବ୍ରହ୍ମଚାରୀ ବେଶେ ନାରଦ ବ୍ରହ୍ମାନନ୍ଦନ ବୀଣା ତାନେ ରାମ ନାମ କରନ୍ତି ଗାୟନ କୁଟି ଦର୍ଶନ ଦିଅ ସୂର୍ଯ୍ୟ ବଂଶମଣି ହେ ରଘୁମଣି ଉଠ ରାମ ପାହିଲା ରଜନୀ ଆହେ ରଘୁନାଥ ଉଠ ପାହିଲା ରଜନୀ ହେ ରାମକୋ ଦଣ୍ଡ ପାଣି तेजिले सुबास जल नेण श्रीमुख धोइले माता बाणी सुनी राम पलंक तेजिले सुबास जल नेण श्रीमुख धोइले अंतपुर बाहर रघुवंश मणि हे रघुमणी।